ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ ବନ୍ଦିତା ମିଶ୍ର। ସାମୁଦ୍ରିକ ଝଡ଼ ଦାନା ସ୍ଥଳଭାଗ ଅତିକ୍ରମ କରବାରଟା ଶେଷ କ୍ଷେପେ ପହଞ୍ଚିଛେ। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ସାମୁଦ୍ରିକ ଝଡ଼ ଦାନା ଭିତରକନିକା ହବାଳିଖଟି ପ୍ରାକୃତିକ ଶିବିର ଆର୍ ଧାମରା ଭିତରେ ଉତ୍ତର ଓଡ଼ିଶା ଉପକୂଳକେ ରାତି 1:30 ସାଢ଼େ 3 ଭିତରେ ପାର ହୋଇକରି ଉତ୍ତର ଉତ୍ତର ପଶ୍ଚିମ ଦିଗଆଡ଼କେ ଯାଉଛେ। ଏଛେନ୍ ଦାନାର ପଶ୍ଚାତଭାଗ ଭୂଇଁକେ ଛୁଇଁଛେ। ଇ ପ୍ରକ୍ରିୟା ପୂରା ହେବାର୍କେ ଆଉ ପାଖାପାଖି ଘଣ୍ଟେନୁ 2 ଲାଗ୍ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ କୁହାଯାଇଛେ। ସ୍ଥଳଭାଗକେ ପାର କରବା ଋତୁରୁ ଦାନା ଉତ୍ତର ଓଡ଼ିଶା ଦେଇକରି ପଶ୍ଚିମ ଉତ୍ତର ପଶ୍ଚିମ ଦିଗ ଆଡ଼କେ ଗତି କରବା, ପଛେ ଧୀରେ ଧୀରେ ଦୁର୍ବଳ ହୋଇକରି ଭୀଷଣ ବାତ୍ୟାଥି ବଦଲିବା, ଉପରବେଲା ତକ ବାତ୍ୟା ଦାନା ଗଭୀର ଅବପାତଥି ବଦଲିବାର ସମ୍ଭାବନା ରହିଛେ। ଦାନାର ଭୂଇଁକେ ଛୁଇଁବାର ସମୟଥି ଭିତରକନିକା ଆର୍ ଧାମରା ପାଖର ସମୁଦ୍ର ନ 1 meter ଉଚ୍ଚା ଲହଡ଼ା ଆସିଥିଲା। ସେ ସମୟଥି ପବନର ବେଗ ଘଣ୍ଟାକ 100-110 km ରହିଥିଲା। ଭିତରକନିକା ଇଲାକାକେ ଲହଡ଼ା ପଶିଯାଇଥିବାର ଆମର ସମ୍ବାଦଦାତା ସୂଚନା ଦେଇଛନ୍। ହେଲେ ବାତ୍ୟା ପୂରା ଯିବାର ତକ ସମୁଦ୍ରଖଣି ଇଲାକାମାନଙ୍କେ ବର୍ଷା ଆର୍ ପବନ ଜାରି ରହିବା ବୋଲି ପାଣିପାଗ ବିଭାଗ ସୂଚନା ଦେଇଛେ। ଆଇବା 24 ଭିତରେ 9 ଜିଲ୍ଲା ଅନୁଗୁଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଯାଜପୁର, ଭଦ୍ରକ, ଢେଙ୍କାନାଳ, ପୁରୀ ଲାଗି ସତର୍କ ସୂଚନା ଜାରି କରାଯାଇଛେ। ସେଆଡ଼େ ବାତ୍ୟା ପ୍ରଭାବିତ ଜିଲ୍ଲାମାନଙ୍କେ ପୁନରୁଦ୍ଧାର କାମ ଓହ୍ଲେଇଛେ। କେତେ ଜାଗାନ ଗଛ ଉପୁଡ଼ି ଯାଇକରି ରାସ୍ତା ଜାମ ହୋଇଛେ। ଏନ୍ଡିଆର୍ଏଫ୍, ଓଡ୍ରାଫ୍, ଅଗ୍ନିଶମ ବାହିନୀ, ସମୁଦ୍ରନ ମୁତୟନ ହୋଇଥିବା ନୌସେନାର ସ୍ୱତନ୍ତ୍ର ବୁଡ଼ାଳି ଉଦ୍ଧାର ଆର୍ ରିଲିଫ୍ କାମ ମୁଲ୍ କରିଛନ୍। ଇନ ଜନେଇ ଦିଆଯାଇପାରେ ଯେ ଗଲାକାଲ ଅଧାରାତି ତକ 584,888 ଲୋକଙ୍କୁ ସୁରକ୍ଷିତ ଭାବେ ଆଶ୍ରୟସ୍ଥଳୀକେ ସ୍ଥାନାନ୍ତର କରାଯାଇଛେ। ବାତ୍ୟାର ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା ଲାଗି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆର୍ ଜିଲ୍ଲା ମୁଖ୍ୟ ହସ୍ପିଟାଲନ ରାଜ୍ୟ ସରକାରଙ୍କ ତରଫୁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛେ। ଆହତମାନଙ୍କ ଲାଗି ସ୍ୱତନ୍ତ୍ର ୱାର୍ଡ ବ୍ୟବସ୍ଥା କରାଯାଇଥିବାର ବେଳେ ସେମାନଙ୍କୁ ସାଙ୍ଗେ ସାଙ୍ଗେ ହସ୍ପିଟାଲ ଆନ୍ବାର୍କେ ସବୁ ବ୍ଲକ୍ନ ଆମ୍ବୁଲାନ୍ସ ଆର୍ ସ୍ୱାସ୍ଥ୍ୟକର୍ମୀ ନିୟୋଜିତ ହୋଇଛନ୍। 14 ଜିଲ୍ଲାନ ସ୍ୱାସ୍ଥ୍ୟଜନିତ ସମସ୍ୟା ନେଇକରି ସେବା ଯୋଗାବାର ଲାଗି ସ୍ୱତନ୍ତ୍ର ଭାବେ 24 କଣ୍ଟ୍ରୋଲ ରୁମ୍ ଖୋଲାଯାଇଛେ। ଅତିରିକ୍ତ ଭାବେ କଟକ ଏସ୍ସିବି ମେଡିକାଲ୍ରୁ 18 ଡାକ୍ତରଙ୍କୁ ବାତ୍ୟା ପ୍ରଭାବିତ ଜିଲ୍ଲାମାନଙ୍କେ ପଠାଯାଇଛେ। ସେନ୍ତା ହସ୍ପିଟାଲମାନଙ୍କେ 1,243 ଜେନେରେଟର ଆର୍ ଡିଜି ସେଟ୍ ମହଜୁଦ ରଖାଯାଇଛେ। 14 ଜିଲ୍ଲାକେ 1,04,618 ସାମ୍ପ ଚବା ଇଞ୍ଜେକ୍ସନ୍ ରଖାଯାଇଛେ। ସେନ୍ତା 1,165 ଆମ୍ବୁଲାନ୍ସ, ପାଣି ଟ୍ୟାଙ୍କରର ବ୍ୟବସ୍ଥା କରାଯାଇଛେ। ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଯୁକ୍ତ କରିଛନ୍। ଆଇବା ମାସର 11 ଦିନ ଜଷ୍ଟିସ୍ ଖାନ୍ନା ବିଧିବଦ୍ଧ ଭାବେ ସୁପ୍ରିମକୋର୍ଟର 51 ପ୍ରଧାନ ବିଚାରପତି ଭାବେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ଏନ ଜନେଇ ଦିଆଯାଇପାରେ ଯେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କର କାର୍ଯ୍ୟକାଳ ଆଇବା ମାସର 10 ଦିନ ଶେଷ ହେଉଛି। ଇତାର ଆଘନୁ ପ୍ରଧାନ ବିଚାରପତିଙ୍କର ସୁପାରିଶଥି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କୁ ନିଯୁକ୍ତି ଦେଇଛନ୍। ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଏଛେନ୍ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଭାବେ କାମ କରୁଛନ୍। ଆଇବା 2025 May 13 ଦିନ ସେ ଅବସର ନେବେ ବୋଲି ସୂଚନା ମିଳିଛି। ବାତ୍ୟା ଦାନାକେ ନଜରଥି ରଖିକରି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇଇ ତରଫୁ ମେଡିକାଲ ନାଁ ଲେଖା କାଉନ୍ସେଲିଂଟି ପରିବର୍ତ୍ତନ କରାଯାଇଛି। ଆଗନୁ ବାହାରିଥିବାର କାର୍ଯ୍ୟସୂଚୀ ଅନୁସାରେ ଆଜିଠାନୁ ଆଇବା 26 ଭିତରେ ସେ ବଣ୍ଟାଯାଇଥିବା କଲେଜନ ରିପୋର୍ଟ କରବାର୍କେ ଛାତ୍ରଛାତ୍ରୀମାନଙ୍କୁ କୁହାଯାଇଥିଲା। ହେଲେ ଏଛେନିତାକେ ଆଇବା 30 ତକ ବଢ଼ାଯାଇଛି। ଇ ବାବଦେ ଓଜେଇଇ ତରଫୁ ଗଲାକାଲ ବିଜ୍ଞପ୍ତି ବାହାରିଛି। ରାଜ୍ୟର ଭବାନୀପାଟନା ମ୍ୟୁନିସିପାଲିଟି ଆର୍ ନୀଳଗିରି, ପୁରୁଷୋତ୍ତମପୁର, ଜୁନାଗଡ଼ ବିଜ୍ଞପିତ ଅଞ୍ଚଳ ପରିଷଦ ଏନ୍ଏସ୍ସି ଅଧ୍ୟକ୍ଷଙ୍କୁ ପଦନୁ ହଟାବାର ଲାଗି ରାଜ୍ୟ ସରକାରଙ୍କ ତରଫୁ ଗଲାକାଲ ବିଧିବଦ୍ଧ ଭାବେ ବିଜ୍ଞପ୍ତି ବାହାରିଛି। ଏହି 4 ପୌରସଂସ୍ଥା ନିର୍ବାଚିତ ଅଧ୍ୟକ୍ଷ କେତେଦିନ ଆଗରୁ ଅନାସ୍ଥା ଭୋଟ୍ରେ ପରାଜିତ ହୋଇଥିଲେ। ସେମାନେ ପରାଜିତ ହୋଇଥିବା ଦିନୁ ପିଛିଲା ଭାବେ ପଦନୁ ହଟାଯାଇଥିବା ବିଜ୍ଞପ୍ତି କୁହାଯାଇଛି। ରାଇଜେ ହାଇସ୍କୁଲ ସ୍ତରଠି 6,025 ଲିଭ୍ ଟ୍ରେନିଂ ରିଜର୍ଭ ଏଲ୍ଟିଆର୍ ଶିକ୍ଷକ ନିଯୁକ୍ତ ହେବେ। ଇ ବାବଦେ ବିଦ୍ୟାଳୟ ଆର୍ ଗଣଶିକ୍ଷା ବିଭାଗ ତରଫୁ ତୟାରୀ ମୂଲ ହୋଇଛେ। ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ତରଫୁ ଏ ନିଯୁକ୍ତି ପ୍ରକ୍ରିୟା କରାଯିବା, ଏଥିଲାଗି ଗଲାକାଲ ଓଏସ୍ଏସ୍ସି ତରଫୁ ବିଜ୍ଞପ୍ତି ବାହାରିଛେ। 55 ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ୍ ଇଣ୍ଡିଆ IFFI ଇଣ୍ଡିଆନ୍ ପାନୋରାମା 2024 ଗଲାକାଲ ଘୋଷଣା ହୋଇଛେ। ଏଥି ଅଣୁ ଫିଚର ବର୍ଗଥି ପ୍ରଦର୍ଶନ ଲାଗି ମନୋନୀତ ହୋଇଥିବା 20 ଫିଲ୍ମ ଭିତରେ 13 ଜାଗାଥି ଓଡ଼ିଆ ଚଳଚ୍ଚିତ୍ର ମୋ ବୋ ମୋ ଗାଁ ରହିଛେ। ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅଧୀନ টেমরি ইলাকাকে হাতি পশি আসিছন। সেমানে ফসল আর পনিপরিবা নুকসান করবার সহিত জনবসতি আড়ে যাওথবার দেখবারকে মিলিছে। সেমানকনু দূরে রহবার লাগি জঙ্গল বিভাগ তরফু লোককু সচেতন করা যাউছে। এছনির আঞ্চলিক খবরিন শেষ হলা। আরবেলার আঞ্চলিক খবর শুনিপারবে রাতে 7:02 বাজিকরি 2 মিনিট থি। জুহার।